ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ, ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
ରାଜ୍ୟ ସରକାର 2 ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର ଲୋକସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲ କାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ଘର 1553-68 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ 2,96,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା 3 ଦିନ ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ ସଂଶ୍ଳିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।